ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା 9 ସଂସ୍କରଣର 2 ଭାଗ ଆଜି ପ୍ରସାରଣ କରାଯିବା। ପରୀକ୍ଷାକୁ ନେଇକି ରହୁଥିବା ଚାପକେ କମ୍ କରିବାର ଉଦ୍ଦେଶ୍ୟଟି ଶ୍ରୀ ମୋଦି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବେ। ପହିଲା ଭାଗଥି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହିତ ମତ ଦିଆନିଆ କରିକି କହିଥିଲେ ପରୀକ୍ଷାକୁ ଗୋଟିଏ ଉତ୍ସବ ହିସାବରେ ଗ୍ରହଣ କରିବାର କଥା। ସଫଳତା ଲାଗି ଜୀବନର ଆଉ ବୃତ୍ତିଗତ କୌଶଳର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦି କହିଥିଲେ। ଆଜି ଏହି କାର୍ଯ୍ୟକ୍ରମକେ ଦିନର 10 ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍, ଶିକ୍ଷା ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଟି ସିଧାସଳଖ ପ୍ରସାରଣ କରାଯିବା। ଇତାର ସହିତ ୱେବ୍ସ ଓଟିଟି, ଆମାଜନ୍ ପ୍ରାଇମ୍ ଭିଡ଼ିଓ, ଜିଓ, G5, ସୋନି ଲିଭ୍ ଆଉ ସ୍ପଟିଫାଏ ବାଗିର ଭିନ୍ ଭିନ୍ ଓଟିଟି ପ୍ଲାଟଫର୍ମ ଜରି କାର୍ଯ୍ୟକ୍ରମର ପ୍ରସାରଣ କରାଯିବା। ଧଉଳି କଳିଙ୍ଗ ମହୋତ୍ସବ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର ଦିଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ପାଖର ଧଉଳିଠାରେ ଗଲାକାଲି ଧଉଳି କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ସମାରୋହଟି ଯୋଗ ଦେଇକି ରାଜ୍ୟପାଳ କହିଛନ୍ତି ଏହି ମହୋତ୍ସବ କଳା ଆଉ ସାଂସ୍କୃତିକ ଶକ୍ତିକେ ଉଜାଗର କରିକି ଶାନ୍ତି ଆଉ ସାଂସ୍କୃତିକ ବିନିମୟକେ ତହକଉଛେ। କାର୍ଯ୍ୟକ୍ରମଟି ପ୍ରସିଦ୍ଧ ନାଟ୍ୟ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ରଙ୍କୁ ବୁଦ୍ଧ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଶାକେ 2030 ମସିହା ତକ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ଘୋଷଣା କରାଯିବା ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ଭୁବନେଶ୍ୱରଠାରେ ଗଲାକାଲି ବାଲ୍ୟ ବିବାହ ମୁକ୍ତ ଭାରତ ରଥ ଆଉ ଶୋଭାଯାତ୍ରାକେ ଉଦ୍ଘାଟନ କରିକି ଶ୍ରୀମତୀ ପାଢ଼ୀ କହିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଆଉ ଲୋକଙ୍କର ସାହାଯ୍ୟ ସରକାର ବାଲ୍ୟ ବିବାହ ମୁକ୍ତ ରାଜ୍ୟ ଗଠନ ଲାଗି ଚେଷ୍ଟା ଚଳେଇଛନ୍ତି। ଏ ଦିଗେ ଜିଲ୍ଲାସ୍ତରମାନଙ୍କେ ବି ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଜନ ଅଭିଯୋଗ ଶୁଣାଣି ଶିବିରର ଆଜି ଶୁଣାଣି କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଭିନ୍ ଭିନ୍ ବିଭାଗର ମନ୍ତ୍ରୀ ଆଉ ଅଧିକାରୀମାନେ ଉପସ୍ଥିତ ରହିକରି ଲୋକଙ୍କର ଅଭିଯୋଗମାନଙ୍କର ଶୁଣାଣି କରିବେ। ଧାରିତ ସମୟଥି ଅଭିଯୋଗକାରୀମାନେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ସାଙ୍ଗେ ଉପସ୍ଥିତ ରହିବାରକେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଡାକ୍ତରୀ ପାଠପଢ଼ାଥି ନାଁ ଲେଖା ଲାଗି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ଲାଗି ଗଲାକାଲିଠାରୁ ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ମାର୍ଚ୍ଚ 8 ତାରିଖ ତକ ଅନ୍ଲାଇନ୍ ଆବେଦନ ଚାଲବା, 10 ଆଉ 12 ତାରିଖ ଭିତରେ ଅନ୍ଲାଇନ୍ ଆବେଦନମାନଙ୍କର ସଂଶୋଧନ ସୁଯୋଗ ଦିଆଯିବା। ମେ 3 ତାରିଖ ଦିନ ନିଟ୍ ୟୁଜି ପରୀକ୍ଷା ହେବା। ଏ ବଛର ଓଡ଼ିଆ ସହିତ 13 ଆଞ୍ଚଳିକ ଭାଷାଥି ପରୀକ୍ଷା କରାଯିବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫରୁ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ରାଜସ୍ୱ ମନ୍ତ୍ରୀ ଆଉ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଗଲାକାଲି ନିଜ ନିର୍ବାଚନ ମଣ୍ଡଳୀନ ଭିନ୍ ଭିନ୍ ଉନ୍ନୟନ କାମର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ବ୍ରଜରାଜନଗର ପୌର ପରିଷଦ ଅଧୀନରେ ଥିବା 23 ୱାର୍ଡ ଲାଗି 24,06,00,000 ଟଙ୍କାର 78 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିବାର ବେଳେ 3,57,00,000 ଟଙ୍କାର 8 ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ନୂଆ ହିତାଧିକାରୀମାନଙ୍କୁ ଭତ୍ତା ଆଉ ରାସନ କାର୍ଡ ବାଣ୍ଟିଥିଲେ। ସମ୍ବଲପୁର ଜିଲ୍ଲା ଜମିନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ପରିସନ୍ନ ବିକଶିତ ଭାରତ ଜି ରାମଜୀ ଆଇନକୁ ନେଇକରି ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଟି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିବିଜି ରାମଜୀ ଯୋଜନାର ଲାଭ ବାବଦେ ବୁଝେଇଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କଲ୍ୟାଣ ମଣ୍ଡପର ଉଦ୍ଘାଟନ କରିବା ସହିତ 7,31,00,000 ଟଙ୍କାର 155 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ଯାତ୍ରା 2026 ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା ଉଦ୍ଘାଟନୀ ସମାରୋହଟି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇଙ୍କ ସହିତ ଜିଲ୍ଲାର ବିଧାୟକମାନେ ଅତିଥି ଭାବେ ଯୋଗ ଦେଇଥିଲେ। ମହୋତ୍ସବ ମୂଲ ହେବାର ଆଗନୁ ସକାଳବେଳା ଗୋଟିଏ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଜିଲ୍ଲାସ୍ତରୀୟ ମହୋତ୍ସବ ଆଗନୁ 17 ଯାକ ବ୍ଲକ୍ର ବ୍ଲକ୍ସ୍ତରୀୟ ଯାତ୍ରା ମହୋତ୍ସବ ଆୟୋଜନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଆର୍ତ୍ରତ୍ରାଣ ହାଇସ୍କୁଲ ପଡ଼ିଆନ ଚାଲିଥିବା ଖଡ଼ିଆଲ ମହୋତ୍ସବ 2026 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ଆଉ ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମାରୋହଟି ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକରି ମହୋତ୍ସବକେ ସାଂସ୍କୃତିକ ଜାଗରଣର ଉତ୍ସବ ବୋଲି କହିଥିଲେ। ଏ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ପାଣିପାଗ ରାଜ୍ୟ ଦିନର ତାପମାତ୍ରା କମ୍ବାର ସହିତ ଶୀତର ପ୍ରଭାବ ଦେଖିବାରକୁ ମିଳୁଛି। ଏବେ 4-5 ଦିନ ଭିତରେ ରାତିର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏଚ୍ନେଟ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।